ହ୍ୟାଲୋ ହ୍ୟାଲୋ ମୁଁ ଭଗବାନ ମହାରଣା କହୁଛି ଶରଣାପଲ୍ଲୀରୁ। ଆମ ବସ୍ତିରେ ବିଭିନ୍ନ ପ୍ରକାର ଅସୁବିଧା ସକାଶେ ମୁଁ ଆପଣଙ୍କୁ ଜଣାଉଛି। ତେଣୁ ଆମର ବସ୍ତିରେ ଏଇ ଯୋଉ ଡ୍ରେନ୍ ପାଣି ନାହିଁ, ଡ୍ରେନ୍ ପାଣିକୁ ଯିବା ପାଇଁ ରାସ୍ତା ନାହିଁ, ତାପରେ ରାସ୍ତା ବି ଖଣ୍ଡିଆ ଖାବରା ସବୁ ଅଛି। ତାପରେ ଆମର ଏଇ ଯୋଉ କାହା ଘରକୁ ଯୋଉ ଯୋଉ ପାଣି ଦିଆଯାଇଛି, ସପ୍ଲାଇ ପାଣି ଦିଆଯାଇଛି, ସେ ଠିକ ଭଲ ପାଣି ଆସୁନି, ଲୋକମାନେ ଖାଇକି ବେମାର ହେଉଛନ୍ତି। ତାପରେ ଏଇ ଯୋଉ ବସ୍ତିର ସମସ୍ତଙ୍କ ଘରକୁ ଦିଆଯାଏନି ଲାଟ୍ରିନ୍, ଲାଟ୍ରିନ୍ ଲାଟ୍ରିନ୍ ସମସ୍ତଙ୍କୁ ମିଳିନି। ଯୋଉ ପ୍ରାଇଭେଟ ଲୋକମାନେ ଲାଟ୍ରିନ୍ କରିଛନ୍ତି, ସେମାନଙ୍କର ଯୋଉ ଅଳିଆ ଆବର୍ଜନା ବାହାରକୁ ଯିବା ପାଇଁ ଠିକ ସୁଶୀଘ୍ର ହେଇପାରୁନି, ତେଣୁ ଆପଣମାନେ ଟିକେ ସାହାଯ୍ୟ କରିବେ।
ଦୁଇ 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 ଦୁଇ